भगवते वासुदेवाय। श्रीमद् भागवतम दशम स्कंद दशम अध्याय ब्राह्मण श्रवण करथले किभले नारद मणि नळकुबेर मणिग्रीव को अभिशाप दवा पूर्वर जोटा कि आशीर्वाद थिला कृपा थिला जगत लोक मान जगतवासी मान कि प्रवचन दौंट उपदेश दौंट नळकुबेर मणिग्रीव से उपदेश को श्रवण कर अवस्था नी उलग्न थे नारद मणि को दर्शन कर पार नारी मैंने चेतनारे थे कि सी चेतनार न थे तेनाली जो प्रवचन देखते नळकुबेर मणिग्रीव आम मान तार इतिहास को भूल ठीक विचार आम गोटे जिनस भूल आ गोटे जिनस ठीक भूल ठीक भूल ठीक जो जीवन आम देखुचे विचार करुचे तार गोटे किसी कारण अच्छे मूल किसी जिनस रही नारद मणि तो मूलटा को धरले जो आम भक्ति करचे भगवान भजन करचे आमर जहाँ किसी अनर्थ आसव जहाँ किसी दोष आसव तार किसी गोटे मूल रही रुट कच्चा को इंग्लीश कहुए मूल कारण गोटे कौन थी क्योंपाई यहाँ हो କେଉଁଥିପାଇଁ ଜଣଙ୍କର ଏଭଳିଆ ଅବସ୍ଥା ଆସୁଛି ମୂଳ କାରଣ ଥିବ ମୂଳ କାରଣଟାକୁ ଖୋଜିକି ସାଧୁଗୁରୁମାନେ ଜାଣିପାରନ୍ତି ଜଣେ କାହିଁକି ଏତେ ଉତ୍ତେଜିତ ହେଉଛି ଜଣେ କାହିଁକି କାର୍ଯ୍ୟ କରୁଛି ତାର କାରଣ କ'ଣ ତାକୁ ସେ ଜାଣିପାରନ୍ତି ଓ ଏଇଥିପାଇଁ ତାର ନେଚର ଏହା ଏଇଥିପାଇଁ ତାର ସ୍ୱଭାବ ଏହା ନାରଦ ମୁନି ତାର ସ୍ୱଭାବଟାକୁ ଦେଖିଲେ କାହିଁକି ଏମାନେ ରୁଦ୍ରଙ୍କର ଅନୁଚର ହେଇକି ରୁଦ୍ର ଅତ୍ୟନ୍ତ ଶାନ୍ତ ସବୁବେଳେ ଉପଦେଶ ମୁଖ ସବୁବେଳେ ଉପଦେଶ ହିଁ ଦିଅନ୍ତି ସମସ୍ତଙ୍କୁ ଭୂତପ୍ରେତଙ୍କୁ ଯିଏ ସଂଯମ କରି ରଖିପାରନ୍ତି ତାଙ୍କଠୁ ବଡ଼ ଆଉ କିଏ ଭୂତପ୍ରେତମାନେ ଅନ୍ୟର କ୍ଷତି କରନ୍ତି କିନ୍ତୁ ଶିବଜୀଙ୍କ ପାଖରେ କି ସେମାନେ ସଂଯମିତ ହୁଅନ୍ତି କାରଣ ଏତେ ତାଙ୍କର ମଧୁର ବାଣୀ ଏତେ ଧ୍ୟାନନିଷ୍ଠ ପୁରୁଷ ଏତେ ଭଗବତ ନିଷ୍ଠ ପୁରୁଷ ସିଏ ତାଙ୍କ ପାଖରେ ଯିଏ ବି ଯାଇ ପହଞ୍ଚାନ୍ତି ସେ ଶାନ୍ତ ହେଇଯାନ୍ତି ଭୂତପ୍ରେତମାନେ ତାଙ୍କ ପାଖରେ ଶାନ୍ତ ହେଇକି ରୁହନ୍ତି ତାଙ୍କ ପାଖରେ କିଛି ଉତ୍ପାତ କରିପାରନ୍ତିନି ହେଲେ ଭୂତନାଥ ତାଙ୍କୁ କୁହାଯାଏ ନାରଦ ମଣି ତା ରୁଟ୍ କଜ୍ରେ ଦେଖିଲେ ନଳକୁବେର ମଣିଗ୍ରୀବ ଯୋଉ ଏତେ ଉଦ୍ଧତ ହେବାର କାରଣ କ'ଣ